ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ମରିସସ୍ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବା ଲାଗି ବାରାଣସୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଭାରତୀୟ ସେନାର ନୌଯାତ୍ରା ତ୍ରିବେଣୀ ମହିଳା ପରିକ୍ରମା ଅଭିଯାନକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ. ତାମିଲନାଡୁର ପଟ୍ଟାଲି ମକଲ କାଟ୍ଚି ଦଳ ବିଭାଜିତ. ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍ T20 ମ୍ୟାଚ୍ ବାତିଲ ନେଇ ଆଗତ ଆବେଦନର ତ୍ୱରିତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ, ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ବାଂଲାଦେଶ ହଂକଂ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବା ପାଇଁ ବାରାଣସୀ ପହଞ୍ଚିଛନ୍ତି. ବାରାଣସୀ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଛନ୍ତି. ଗତକାଲି ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ରାମଗୁଲାମ ବାରାଣସୀଠାରେ ପହଞ୍ଚିଥିଲେ. ତାଙ୍କୁ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା. ଦୁଇ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ଭାଗିଦାରୀ ବିକାଶ ଏବଂ ଆଞ୍ଚଳିକ ସହଯୋଗ ପ୍ରସଙ୍ଗରେ ଆଲୋଚନା ହେବ. ପୂର୍ବରୁ ବୈଦେଶିକ ସଚିବ ବିକ୍ରମ ମିଶ୍ରି ରାମଗୁଲାମଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ଏଥିରେ ବହୁବିଧ ଭାଗିଦାରିତା ଏବଂ ଭାରତ ଓ ମରିସସ୍ ମଧ୍ୟରେ ରଣନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ. ଏହି ଆଲୋଚନାରେ ଇତିହାସ, ସଂସ୍କୃତି ଏବଂ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା. ସୂଚନାଯୋଗ୍ୟ, ମରିସସ୍ ପ୍ରଧାନମନ୍ତ୍ରୀ ଗତ 9 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଭାରତ ଗସ୍ତରେ ଆସିଛନ୍ତି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ISSV ତ୍ରିବେଣୀ ମହିଳା ପରିକ୍ରମା ଅଭିଯାନକୁ ଦେଶର ଇତିହାସର ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରି ପ୍ରଶଂସା କରିଛନ୍ତି. ISSV ହେଉଛି ମୁମ୍ବାଇର ଐତିହାସିକ ଗେଟ୍ୱେ ଅଫ୍ ଇଣ୍ଡିଆରୁ ଭାରତୀୟ ସେନାର ନୌଯାତ୍ରାକୁ ଦର୍ଶାଇଥାଏ. ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଏହି ଯାତ୍ରାକୁ ଆମର ଭବିଷ୍ୟତ ପିଢ଼ି ଗର୍ବର ସହିତ ମନେ ରଖିବେ. ଶ୍ରୀ ସିଂହ ଆଭାସୀ ଜରିଆରେ ସମୁଦ୍ର ପ୍ରଦକ୍ଷିଣ ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି. ଏହି ଯାତ୍ରାରେ ମହିଳା କ୍ରୁମାନଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାର 10 ଜଣ ଅଧିକାରୀ ସାମିଲ ଅଛନ୍ତି. ଶ୍ରୀ ସିଂହ କହିଛନ୍ତି ଏହା କେବଳ ଏକ ମିଶନ ନୁହେଁ, ବରଂ 3ଟି ସଶସ୍ତ୍ର ବାହିନୀର ସାମୁହିକ ଶକ୍ତିର ପ୍ରତୀକ. ଯେତେବେଳେ ସେମାନେ ଅଭିଯାନ ଶେଷ କରି ଫେରିବେ, ଏହା ସମଗ୍ର ଦେଶ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ। ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ପ୍ରତ୍ୟେକ ଆହ୍ୱାନକୁ ଦୂର କରିବାରେ ସାହାଯ୍ୟ କରିବ। ଶ୍ରୀ ସିଂହ କହିଛନ୍ତି ମୁକ୍ତ ସମୁଦ୍ରରେ ଭାରତର ନୌବାହିନୀ ଶକ୍ତି ପ୍ରଦର୍ଶନ କରିବା ସହିତ ଏକ କୂଟନୈତିକ ମିଶନ ଭାବେ କାର୍ଯ୍ୟ କରିବ। ଏହି 10 ଜଣିଆ ଦଳ 4ଟି ବନ୍ଦରରେ ଅଟକିବାର କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ସେମାନେ ପ୍ରବାସୀ ଭାରତୀୟ ଏବଂ ଅନ୍ୟମାନଙ୍କ ସହିତ ଭାବ ବିନିମୟ କରିବେ। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ଆଭାସୀ ଜରିଆରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ ଲେଫ୍ଟନାଣ୍ଟ କଲୋନେଲ ଅନୁଜା ବାରୁଦକରଙ୍କ ନେତୃତ୍ୱରେ 5 ଜଣ ସେନା ଅଧିକାରୀ, ଜଣେ ନୌସେନା ଅଧିକାରୀ ଓ 4 ଜଣ ବାୟୁସେନା ଅଧିକାରୀ ଆସନ୍ତା 9 ମାସ ମଧ୍ୟରେ 26,000 ନଟିକାଲ ମାଇଲ ଯାତ୍ରା କରିବା ସହ 2 ଥର ବିଷୁବରେଖା ଅତିକ୍ରମ କରିବେ। 2026 ମେ ମାସରେ ମୁମ୍ବାଇ ଫେରିବା ପୂର୍ବରୁ କେତେକ ବିପଦପୂର୍ଣ୍ଣ ଜଳଭାଗକୁ ଅତିକ୍ରମ କରିବା ସହ 4ଟି ବିଦେଶୀ ବନ୍ଦର ପରିଦର୍ଶନ କରିବେ। ତାମିଲନାଡୁର ପଟ୍ଟାଲି ମକଲ କାଟ୍ଚି ଦଳ ବିଭାଜିତ ହୋଇଛି। ଦଳର ପ୍ରତିଷ୍ଠାତା ଏମ୍ ରାମଦୋସ ଏକ ସାମ୍ବାଦିକ ସମ୍ମିଳନୀରେ ସେ ତାଙ୍କ ପୁଅ ତଥା ଦଳର ସଭାପତି ଅନବୁମଣି ରାମଦୋସଙ୍କୁ ବହିଷ୍କାର କରିଛନ୍ତି। ଦଳର ବରିଷ୍ଠ ନେତାମାନଙ୍କୁ ଅଣଦେଖା କରିବା ଏବଂ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି। 85 ବର୍ଷୀୟ ରାମଦୋସ ନିଜକୁ ଦଳର ମୁଖ୍ୟ ଭାବେ ଘୋଷଣା କରିବା ସହ ତାଙ୍କ ପୁଅ ସହିତ ସମ୍ପର୍କ ଛିନ୍ନ କରିବାକୁ କର୍ମୀମାନଙ୍କୁ କହିଛନ୍ତି। ତାଙ୍କ ପୁଅଙ୍କୁ ସେ 2ଟି କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେବାରେ ବିଫଳ ହୋଇଥିବାରୁ ତାଙ୍କୁ ପ୍ରାଥମିକ ସଦସ୍ୟତା ଏବଂ ସଭାପତି ପଦରୁ ବହିଷ୍କାର କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନବୁମଣି କହିଛନ୍ତି ଦଳୀୟ ନିୟମ ଅନୁଯାୟୀ ସେ ଦଳର ସଭାପତି ରହିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଭାସୀ ମାଧ୍ୟମରେ ଆଜି ଲକ୍ଷ୍ନୌ, ତିରୁଅନନ୍ତପୁରମ୍, ତ୍ରିଚି, କାଲିକଟ୍ ଏବଂ ଅମୃତସର ବିମାନ ବନ୍ଦରରେ ତ୍ୱରିତ ପ୍ରବାସନ ଯୋଗ୍ୟ ପର୍ଯ୍ୟଟନ ପ୍ରକ୍ରିୟାର ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ବିଦେଶରେ ଯାଇ ବସବାସ କରିବାକୁ ଥିବା ଲୋକମାନଙ୍କ ରହଣି ଓ ଯିବା ଆସିବା ପ୍ରକ୍ରିୟା ସହଜ ହୋଇପାରିବ। ବାହାର ଦେଶରୁ ଆସୁଥିବା ପ୍ରବାସୀ ଭାରତୀୟମାନେ ଏହାଦ୍ୱାରା ସହଜରେ ଭାରତକୁ ବୁଲି ଆସିପାରିବେ। ଏ ଅବସରରେ ଶ୍ରୀ ଶାହା କହିଛନ୍ତି, ପ୍ରବାସୀ ଭାରତୀୟମାନଙ୍କୁ ଆଉ ଧାଡ଼ିରେ ଛିଡ଼ା ହୋଇ ଅନୁମତି ନେବାକୁ ପଡ଼ିବ ନାହିଁ। ନୂତନ ପ୍ରଯୁକ୍ତି ବିଦ୍ୟା ବଳରେ ସେମାନଙ୍କୁ ସହଜରେ ଇ ଗେଟ୍ ଅନୁମତି ମିଳିପାରିବ। ଜାତୀୟ ନିରାପତ୍ତା ଦୃଷ୍ଟିରୁ ମଧ୍ୟ ଏହା ସହାୟକ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହି ପ୍ରକ୍ରିୟା ଗତବର୍ଷ ଦିଲ୍ଲୀଠାରେ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଦେଶର 13 ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପୋର୍ଟାଲରେ ପ୍ରାୟ 3 ଲକ୍ଷ ଯାତ୍ରୀ ପଞ୍ଜୀକରଣ କରିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
कुल 13 एयरपोर्ट का एक साथ आज कार्यवाही शुरू हो रही है। सुनिश्चित रूप से बड़ा फायदा हुआ है। कोई लंबी लाइन नहीं, कोई मैनुअल चेकिंग नहीं, कोई विलंब नहीं। सिर्फ 30 सेकंड में इमिग्रेशन क्लियरेंस मिलता है। अब तक लगभग 3 लाख यात्रियों ने इस पोर्टल पर पंजीकरण किया है।
ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଆନ୍ତର୍ଜାତିକ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। 2014ରେ ଭାରତରୁ 3,54,00,000 ଯାତ୍ରୀ ବିଦେଶ ଗସ୍ତ କରିଥିବା ବେଳେ ଏହି ସଂଖ୍ୟା 63% ବୃଦ୍ଧି ପାଇ 6,12,00,000 ପହଞ୍ଚିଛି। ଶ୍ରୀ ଶାହା କହିଛନ୍ତି, ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ସଂଖ୍ୟା 2014ରେ 1,53,00,000 ଥିବାବେଳେ ଏବେ ତାହା 2 କୋଟିରୁ ଅଧିକକୁ ବୃଦ୍ଧି ପାଇଛି।
2014 में भारतीय यात्री विदेश जाने वाले 3,54,00,000 थे और 24 में वो 6,12,00,000 हुए। 73% की वृद्धि हुई है। और विदेशी यात्री जो भारत आते थे वो 1,53,00,000 थे, उसकी जगह 24 में लगभग 2 करोड़ यात्री आए हैं। इसमें भी 31% की वृद्धि हुई है।
ଆସନ୍ତା 14 ତାରିଖରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍ T20 ମ୍ୟାଚ୍ ବାତିଲ କରିବା ନେଇ ହୋଇଥିବା ଆବେଦନର ତ୍ୱରିତ ଶୁଣାଣି ଲାଗି ସୁପ୍ରିମକୋର୍ଟ ମନା କରିଛନ୍ତି। ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ୱରିତ ଶୁଣାଣିର କୌଣସି ଆବଶ୍ୟକତା ନଥିବା କହିବା ସହ ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ସୂଚୀ ମୁତାବକ ଜାରି ରହିବ ବୋଲି କହିଛନ୍ତି। 4 ଜଣ ଆଇନ ଛାତ୍ର ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରି ଯୁକ୍ତି କରିଛନ୍ତି, ପହଲଗାମ୍ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ଏହା ଅପମାନ ହେବ। ସେମାନେ ଅଭିଯୋଗ କରିଛନ୍ତି, ଜାତୀୟ ସ୍ୱାର୍ଥ, ସୁରକ୍ଷା ଓ ନାଗରିକଙ୍କ ଜୀବନଠାରୁ କ୍ରିକେଟ୍ ଖେଳ ଅଧିକ ମହତ୍ୱ ରଖେ ନାହିଁ। କ୍ଷୁଦ୍ର ଉପଗ୍ରହ ପ୍ରେରଣ ଯାନ SSLV ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍, ଭାରତ ମହାକାଶ ଗବେଷଣା ସଂଗଠନ, ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର ଓ ହିନ୍ଦୁସ୍ଥାନ ଏରୋନଟିକ୍ସ ମଧ୍ୟରେ ଏହି ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ଇସ୍ରୋ ଦ୍ୱାରା ବିକଶିତ ଉତ୍କ୍ଷେପଣ ଯାନ SSLVକୁ ଏଭଳି ଭାବରେ ଡିଜାଇନ୍ କରାଯାଇଛି ଯାହା ଶିଳ୍ପ ଦ୍ୱାରା ଉତ୍ପାଦନ କରାଯାଇପାରିବ। କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ ପାଇଁ ବିଶ୍ୱରେ ଚାହିଦା ବୃଦ୍ଧି ପାଉଥିବାରୁ ଇସ୍ରୋ ପକ୍ଷରୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଫଳରେ ଆଗାମୀ ଦିନରେ ଶ୍ରୀହରିକୋଟାରୁ ଉତ୍କ୍ଷେପଣ ସହଜ ସାଧ୍ୟ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋ କହିଛି, ଏହି ଚୁକ୍ତିନାମା ଫଳରେ ଦେଶର ମହାକାଶ କ୍ଷେତ୍ରରେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ଅନ୍ୟପକ୍ଷରେ ନାସା ପକ୍ଷରୁ ଚୀନ୍ ନାଗରିକମାନଙ୍କୁ ଏହାର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଷେଧ କରାଯାଇଛି। ଏହି ଆମେରିକୀୟ ସରକାରୀ ସଂସ୍ଥା ଦ୍ୱାରା ନୀତିରେ ପରିବର୍ତ୍ତନ କରାଯିବା ପରେ ମହାକାଶ ଦୌଡ଼ରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାକୁ ଲକ୍ଷ୍ୟ କରି ଏହି ନିଷ୍ପତ୍ତି ନିଆଯାଇଛି। ନାସା ନିଜର ଆଭ୍ୟନ୍ତରୀଣ କାର୍ଯ୍ୟ, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ନୀତିଗତ ନିଷ୍ପତ୍ତି ଯୋଗୁଁ ଚୀନ୍ ନାଗରିକଙ୍କୁ ସାମିଲ କରିବ ନାହିଁ ବୋଲି ସ୍ୱଷ୍ଟ କରିଛି। ପୂର୍ବରୁ ଚୀନ୍ ନାଗରିକମାନଙ୍କୁ ନାସାରେ ଠିକାଦାର କିମ୍ବା ଗବେଷକ ଭାବରେ କାମ କରିବାକୁ ଅନୁମତି ଦିଆଯାଉଥିଲା। ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଆବୁଧାବିସ୍ଥିତ ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8ଟାରେ ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ବାଂଲାଦେଶ ଓ ହଂକଂ ମଧ୍ୟରେ ମୁକାବିଲା ହେବ। ଗତକାଲି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗ୍ରୁପ୍ ଏ'ର ପ୍ରଥମ ମ୍ୟାଚ୍ରେ ଭାରତ 9 ୱିକେଟ୍ରେ ସଂଯୁକ୍ତ ଆରବ ଏମିରେଟ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସଂଯୁକ୍ତ ଆରବ ଏମିରେଟ୍ସ 13 ଓଭର ଗୋଟିଏ ବଲ୍ରେ 57 ରନ୍ ସଂଗ୍ରହ କରିଥିଲା। ଭାରତ ମାତ୍ର 4 ଓଭର 3ଟି ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ମରିସସ୍ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବା ଲାଗି ବାରାଣସୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ସେନାର ନୌଯାତ୍ରା ତ୍ରିବେଣୀ ମହିଳା ପରିକ୍ରମା ଅଭିଯାନକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ତାମିଲନାଡୁର ପଟ୍ଟାଡ଼ି ମକ୍କଲକାଟ୍ଚି ଦଳ ବିଭାଜିତ। ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍ T20 ମ୍ୟାଚ୍ ବାତିଲ ନେଇ ଆଗତ ଆବେଦନର ତ୍ୱରିତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ। ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ବାଂଲାଦେଶ ହଂକଂ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।